ନମସ୍କାର, ମୁଁ ଅରବିନ୍ଦନଗରରୁ କହୁଥିଲି, କୃଷ୍ଣ ରାଉତ। ଅରବିନ୍ଦନଗରରେ 29 ତାରିଖରେ ଗୋଟେ ମିଟିଂ ଡକେଇଥିଲେ, ଆମେ ଯାଇଥିଲୁ। ଯାହା ହଉ, ଖୁସି ଲାଗିଲା ଏତିକି ଯେ ଆପଣମାନେ ଆମର ସେବା ପାଇଁ ହାତ ବଢାଇଛନ୍ତି। ଆଉ ଆମେ ବି ରୋଡ ଆମର ନାହିଁ, ଆମର ଡ୍ରେନେଜ ସୁବିଧା ନାହିଁ, ଅଳିଆ ଏଠି ସେଠି ପକଉଛନ୍ତି, ସେଥିପାଇଁ ଆପଣମାନେ ବି ଆମକୁ ବହୁତ ହେଲ୍ପ କରିଛନ୍ତି, ହାତ ବଢାଇଥିବାରୁ ଧନ୍ୟବାଦ। ମୁଁ ଧନ୍ୟବାଦ ଦେବି CFAR କୁ, ଯେ ଯାହା ହଉ ଆମର ଏତେ ଦିନ ପରେ ଜଣେ ବାହାରିକି ଆମ ଦୁଃଖ ଶୁଣିଲେ। ଥ୍ୟାଙ୍କ ୟୁ।